ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସଙ୍ଗୀତା ପଣ୍ଡା। ଜୁହାର। ପହିଲା ମୁଖ୍ୟ ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକେଲ ଭୁବନେଶ୍ୱର ଜନତା ମଇଦାନର ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ। ବିଶ୍ୱ ଦକ୍ଷତା ପ୍ରତିଯୋଗିତା 2024 ଓଡ଼ିଶାର ଅମରେଶ ଆର୍ ଅଖିଲଙ୍କର ସଫଳତା। ଅଭିନନ୍ଦନ ଜଣାଲେ ମୁଖ୍ୟମନ୍ତ୍ରୀ ଆର୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପାଲି ଥିଲା ପୈଗମ୍ବର ମହମ୍ମଦଙ୍କର ଜୟନ୍ତୀ, ଇଦ୍ ଏ ମିଲାଦୁନ୍ ନବୀ। ଦେବଶିଳ୍ପୀ ବିଶ୍ୱକର୍ମାଙ୍କର ହେଲା ଆବାହନ। ଆଉ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା ଆର୍ ଦେବଗଡ଼ ଜିଲ୍ଲାର କେତେ ଜାଗାନ ଆଇବାକାଲି ହୋଇପାରେ ଜବର ବର୍ଷା, ସତର୍କ କରାଲା ପାଣିପାଗ ବିଭାଗ। ଏଥର ପୂରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକେଲ ଭୁବନେଶ୍ୱର ଜନତା ମଇଦାନର ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର ସହିତ ଗୋଟିଏ ଜନସଭାକେ ସମ୍ବୋଧନ କରିବେ। ସୁଭଦ୍ରା ଯୋଜନାଥି ଯୋଗ୍ୟ ମହିଳା ହିତାଧିକାରୀମାନଙ୍କୁ ବଛରକ ଦୁଇଟା କିସ୍ତିନ 10,000 ଟଙ୍କା ଦିଆଯିବା। ପାଞ୍ଚ ବଛର ଭିତରେ ହିତାଧିକାରୀମାନଙ୍କର ବ୍ୟାଙ୍କ ଖାତାକେ 50,000 ଟଙ୍କା ସହାୟତା ରାଶି ଯିବା। ସୁଭଦ୍ରା ଯୋଜନାଥି ଏପତକ 60,00,000 ନୁ ଅଧିକା ହିତାଧିକାରୀ ଦରଖାସ୍ତ କରିଥିବାର ରାଜ୍ୟ ସରକାରଙ୍କ ସୂତ୍ରନୁ ଜଣାପଡ଼ିଛି। ସେନ୍ତା ଆଇବାକାଲିର ଓଡ଼ିଶା ଗସ୍ତ ସମୟଥି ପ୍ରଧାନମନ୍ତ୍ରୀ ଭୁବନେଶ୍ୱରର ଗାଡ଼କଣ ସବରସାହିନ ପିଏମ୍ ଆବାସ ଯୋଜନା ସହରାଞ୍ଚଳର ହିତାଧିକାରୀମାନଙ୍କ ସାଙ୍ଗେ ବିଲ୍ ଆଲୋଚନା କରବାର କାର୍ଯ୍ୟକ୍ରମ ଅଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବିଲ୍ ବାଣ୍ଟିବେ। ଇନ ଜନାଇ ଦିଆଯାଇପାରେ ଯେ ଜାତୀୟ ସ୍ତରର ଏହି କାର୍ଯ୍ୟକ୍ରମଥି ଭିନ୍ ଭିନ୍ ରାଜ୍ୟର ପାଖାପାଖି 10,00,000 ହିତାଧିକାରୀ ସାମିଲ ହୋଇଛନ୍। ଏହି ଯୋଜନାର ପହିଲା କିସ୍ତି ବାବଦ ହିତାଧିକାରୀମାନଙ୍କର ବ୍ୟାଙ୍କ ଖାତାକେ 3,180 କୋଟି ଟଙ୍କା ଡିବିଟି ଜରିଏ ଦିଆଯିବା। ପ୍ରଧାନମନ୍ତ୍ରୀଙ୍କର ଗସ୍ତ ଆଉ ସୁଭଦ୍ରା ଯୋଜନାର ଶୁଭାରମ୍ଭକେ ନଜରଥି ରଖିକରି ଆଇବାକେଲ ଭୁବନେଶ୍ୱର ମହାନଗର ନିଗମ ଇଲାକାର ସବୁ ସ୍କୁଲ ଆର୍ ଉଚ୍ଚ ଶିକ୍ଷାନୁଷ୍ଠାନକେ ଛୁଟି ଘୋଷଣା କରାଯାଇଛି। ଇତାର ସଙ୍ଗେ ସବୁ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ ଆଉ କାର୍ଯ୍ୟନିର୍ବାହୀ ଅଦାଲତ ଦିନର ପହିଲା ଭାଗ ଛୁଟି ରହିବା ବୋଲି ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟ ତରଫ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଇବାକାଲିର ଗସ୍ତକେ ନଜରଥି ରଖିକରି ଭୁବନେଶ୍ୱରର କମିଶନରେଟ୍ ପୁଲିସ୍ ତରଫ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ସୁରକ୍ଷା ବନ୍ଦୋବସ୍ତ 81 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହେବେ। ବିମାନ ବନ୍ଦର ସହିତ ରାଜଧାନୀ ଭୁବନେଶ୍ୱରକେ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟକ୍ରମ ହେବାରକେ ଥିବାର ଜନତା ମଇଦାନର ସୁରକ୍ଷା ବନ୍ଦୋବସ୍ତ ଜଣେ ଆଇଜି ପାହିଆ ଅଧିକାରୀଙ୍କ ଦାୟିତ୍ୱଥି ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜ ଅହମ୍ମଦାବାଦ, ଦୁର୍ଗ, ବିଶାଖାପଟ୍ଟନମ୍ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିଛନ୍। ଏହି ଟ୍ରେନ୍ ଓଡ଼ିଶାର ଭିନ୍ ଭିନ୍ ଷ୍ଟେସନ୍ ଦେଇକରି ଯାଉଥିବାର ବେଲ୍କେ ନୂଆପଡ଼ା ଜିଲ୍ଲା ଖରିଆରରୁଡ୍ ରେଳ ଷ୍ଟେସନ୍ର ଗୋଟିଏ କାର୍ଯ୍ୟକ୍ରମ ହୋଇଥିଲା। ସେଥି କଳାହାଣ୍ଡି ସାଂସଦ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଫ୍ରାନ୍ସର ଲିଅନ୍ ସହରଠି ହୋଇଥିବାର ବିଶ୍ୱ ଦକ୍ଷତା ପ୍ରତିଯୋଗିତା 2024 ଓଡ଼ିଶାର ପ୍ରତିନିଧିତ୍ୱ କରୁଥିବାର ଭୁବନେଶ୍ୱର ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟରର ଛାତ୍ର ଅମରେଶ କୁମାର ସାହୁ ଆଉ ସିଭି ରମଣ ଗ୍ଲୋବାଲ୍ ୟୁନିଭର୍ସିଟିର ଛାତ୍ର ଗେଡେଲା ଅଖିଲ ସଫଳତା ପାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁହିଁକୁ ଅଭିନନ୍ଦନ ଜଣାଇଛନ୍। ଅମରେଶ ଆଉ ଅଖିଲଙ୍କର ସଫଳତା ଓଡ଼ିଶା ଲାଗି ଗୌରବର କଥାଏ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କର ବାର୍ତ୍ତାଥି କହିଛନ୍। ସେନ୍ତା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଲ୍ ଅମରେଶ ଆର୍ ଅଖିଲଙ୍କୁ ଶୁଭେଚ୍ଛା ଜଣାବାର ସଙ୍ଗେ ସେମାନଙ୍କର ଉଜ୍ଜଳ ଭବିଷ୍ୟତର କାମନା କରିଛନ୍। ଇନ ଜନାଇ ଦିଆଯାଇପାରେ ଯେ ଅମରେଶ ପଶ୍ଚିମ ଓଡ଼ିଶାର ଦେବଗଡ଼ ଜିଲ୍ଲାର ବାସିନ୍ଦାନ୍। ଇସଲାମ ଧର୍ମର ପ୍ରବର୍ତ୍ତକ ପୈଗମ୍ବର ହଜରତ ମହମ୍ମଦଙ୍କର ଆଜି ହେଉଛି ଜନ୍ମଦିନ। ଇଦିନ୍କେ ଇସଲାମ ଧର୍ମକେ ମାନୁଥିବାର ଲୋକର ଲାଗି ଆଜିର ଦିନଟା ଖୁବ୍ ପବିତ୍ର। ସେମାନେ ଆଜ ଇଦ୍ ଏ ମିଲା ଦୁର୍ନବୀ ପାଳନ କରୁଛନ୍। ଏ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ନାଗରିକମାନଙ୍କୁ ଖାସ୍ କରି ମୁସଲମାନ ସମ୍ପ୍ରଦାୟର ସମକୁ ଶୁଭେଚ୍ଛା ଜଣାଇଛନ୍। ରାଷ୍ଟ୍ରପତି ତାଙ୍କର ବାର୍ତ୍ତାଥି ପୈଗମ୍ବର ମହମ୍ମଦ ସମାଜଥି ସମାନତା ସଦ୍ଭାବ ଉପରେ ଜୋର୍ ଦେଇଛନ୍ ବୋଲି ରାଷ୍ଟ୍ରପତି କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଶୁଭେଚ୍ଛା ବାର୍ତ୍ତାଥି ସବୁକୁତି ଆନନ୍ଦ ଆର୍ ସମୃଦ୍ଧି କାମନା କରିଛନ୍। ସେନ୍ତା ରାଜ୍ୟପାଳ ରଘୁବର ଦାସ ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଲ୍ ମୁସଲମାନ ଭାଇ ବହିନମାନଙ୍କୁ ଶୁଭେଚ୍ଛା ଆର୍ ଅଭିନନ୍ଦନ ଜଣାବାର ସଙ୍ଗେ ସେମାନଙ୍କର ସୁଖ ଶାନ୍ତି ଆଉ ସମୃଦ୍ଧି କାମନା କରିଛନ୍। ସମ୍ବଲପୁରନ ଖୁବ୍ ଉଷ୍ଣାକିଥି ମିଲାଦୁନ୍ ନବୀ ପାଲିତ ହୋଇଯାଇଛି। ସହରର ଠାନେ ଠାନେ ଖୁବ୍ ସୁନ୍ଦର ସାଜସଜ୍ଜା କରାଯାଇଛି। ବରଗଡ଼ନ ସୁନି ବରେଲି ମୁସଲିମ ସମାଜ ତରଫ ଗୋଟିଏ ଶୋଭାଯାତ୍ରା ବାହାରିଥିଲା। ବୌଦ୍ଧନ ମୁସଲିମ ସମ୍ପ୍ରଦାୟର ଗୋଟିଏ ଶୋଭାଯାତ୍ରା ବାହାରିଥିଲା। ସେନ୍ତା ବୌଦ୍ଧ ଆର୍ ମନମୁଣ୍ଡା ମସ୍ଜିଦ୍ର ନମାଜପାଠ ସାଙ୍ଗେ ପବିତ୍ର କୁରାନ୍ ଉପରେ ପ୍ରବଚନ ହୋଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସହିତ ବୀର ମହାରାଜପୁର ବିନ୍କା ତର୍ଭା ଆର୍ ନାରାୟଣପୁରନ ପୈଗମ୍ବର ମହମ୍ମଦଙ୍କର ଜୟନ୍ତୀ ପାଳିତ ହୋଇଛି। ସୁବର୍ଣ୍ଣପୁରର ମଝିପଡ଼ାର ମୁସଲିମ ସମ୍ପ୍ରଦାୟ ତରଫୁ ଜସ୍ନେ ଇଦ୍ ମିଲାଦୁନ୍ ନବୀ ଅବସରରେ ଜୁଲୁସ୍ ବାହାରିଥିଲା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଆଜି ହେଉଛି ବିଶ୍ୱକର୍ମା ପୂଜା। ଦେବଶିଳ୍ପୀ ଶ୍ରୀ ବିଶ୍ୱକର୍ମାଙ୍କୁ ଆବାହନ କରିକରି ଆଜି ଦେଶର ସବୁ କାରିଗରୀ ଆର୍ ଇଞ୍ଜିନିୟରିଂ ସଂସ୍ଥା ଶିଳ୍ପାନୁଷ୍ଠାନ ଆର୍ କଳକାରଖାନାମାନଙ୍କେ ବିଶ୍ୱକର୍ମାଙ୍କର ପୂଜା କରାଯାଉଛି। ଘରମାନଙ୍କେ ଆଜି ଗାଡ଼ି ମୋଟର ଆର୍ ବ୍ୟବହାର ହେଉଥିବାର ଛୋଟ ବଡ଼ ମେସିନ୍ମାନଙ୍କୁ ପୂଜା କରାଯାଉଛି। ଶିଳ୍ପ ସହର ହୀରାକୁଦ ରେଙ୍ଗାଲି ଝାରସୁଗୁଡ଼ା ବ୍ରଜରାଜନଗର ରାଉରକେଲା ବେଲପାହାଡ଼ ରାଜଗାଙ୍ଗପୁର ଲାଞ୍ଜିଗଡ଼ ସହିତ ପଶ୍ଚିମ ଓଡ଼ିଶାର ସବୁ ସହର ଆର୍ ଗାଁ ଇଲାକାନ ବିଶ୍ୱକର୍ମା ପୂଜାର ଆୟୋଜନ କରାଯାଇଛି। ଆଜି ହେଉଛି ବିଶ୍ୱ ଓଜୋନ୍ ଦିବସ। ବାୟୁମଣ୍ଡଳର ଓଜୋନ୍ ସ୍ତରନ ନୁକସାନ ମନୁଷ୍ୟ ଜାତିର୍ ଲାଗି କେନ୍ତା କ୍ଷତିକାରକ ଏ ସେ ବିଷୟ ଲୋକମାନଙ୍କୁ ସଚେତନ କରବାର୍କେ 1994 ମିଳିତ ଜାତିସଂଘ ତରଫୁ ସେପ୍ଟେମ୍ବର 16 ବିଶ୍ୱ ଓଜୋନ୍ ଦିବସ ଭାବେ ପାଳନ କରାଯାଉଛି। ଶିଳ୍ପାୟନ ଆଉ ଆଧୁନିକୀକରଣ ଲାଗି ବାୟୁମଣ୍ଡଳଥି ସୃଷ୍ଟି ହେଉଥିବାର ଭିନ୍ ଭିନ୍ ବିଷାକ୍ତ ଗ୍ୟାସ୍ ଓଜୋନ୍ ସ୍ତରନ ନୁକସାନ କରୁଥିବାରୁ ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମି ଓଜୋନ୍ ସ୍ତର ଭେଦିକରି ପୃଥିବୀ ଉପରେ ସିଧାସଳଖ ପଡ଼ିକରି ସଙ୍କଟ ସୃଷ୍ଟି କରିଛି। ହେତାର ପ୍ରତିକାର ଲାଗି ପ୍ରକୃତି ଅନୁକୂଳ ଜୀବନଶୈଳୀ ଅପନାବାର ଉପରେ ଜୋର୍ ଦିଆଯାଉଛି। ବୌଦ୍ଧ ଜିଲ୍ଲାର ବୁରକଟା ଛକ ପାଖେ ଆଜି ପହପହନୁ ଗୋଟିଏ ବୁଲେରୋ ପିକଅପ୍ ଗଛେ ପିଟି ହୋଇକରି ଦୁର୍ଘଟଣାଗ୍ରସ୍ତ ହେବାରୁ 9 ଆହତ ହୋଇଛନ୍। ସେମାନଙ୍କର ଅବସ୍ଥା ଗୁରୁତର ହେବାରୁ 3 ବୁର୍ଲା ଭୀମସାର ଡାକ୍ତରଖାନାକେ ପଠାଯାଇଛି। କଟକ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଡାକ୍ତରଖାନାର 160 ରକ୍ତକର୍କଟ ରୋଗୀଙ୍କର ଚିକିତ୍ସାଥି ଅସ୍ଥି ମଜା ପ୍ରତ୍ୟାରୋପଣ କରାଯାଇକରି ନୂଆ କୀର୍ତ୍ତିମାନ ହୋଇଛି। ଅନୁଷ୍ଠାନର ହେମାଟୋଲୋଜି ବିଭାଗ ପ୍ରଫେସର ରବୀନ୍ଦ୍ର କୁମାର ଜେନା କହିଛନ୍ତି ଯେ 2014 ଫେବୃଆରୀ 24 ଦିନ ହେମାଟୋଲୋଜି ବିଭାଗ ଅସ୍ଥି ମଜା ପ୍ରତିରୋପଣ ୟୁନିଟ୍ ମୂଲ ହୋଇଥିଲା। ପହିଲା କରି 2014 ଏପ୍ରିଲ 23 ଦିନ ସଫଳତାର ସହିତ ଅସ୍ଥି ମଜା ପ୍ରତ୍ୟାରୋପଣ କରାଯାଇଥିଲା। ଏପ୍ତକ ଅସ୍ଥି ମଜା ପ୍ରତିରୋପଣ କରାଯାଇଥିବାର 160 ରୋଗୀଙ୍କର ଭିତରୁ 87% ରୋଗୀ ସୁସ୍ଥ ଜୀବନଯାପନ କରିଛନ୍ ବୋଲି ପ୍ରଫେସର ଜେନା କହିଛନ୍। ବୌଦ୍ଧ କଚେରିପଡ଼ିଆନ ଆଇବା 21-23 ତକ ବିକାଶ ମେଳା ହେବା। 21 ଦିନ ମତ୍ସ୍ୟ ଆଉ ପ୍ରାଣୀ ସମ୍ପଦ ବିକାଶ ଆଉ ସୂକ୍ଷ୍ମ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏ ମେଳାର ଉଦ୍ଘାଟନ କରିବେ। ସେଥିଲାଗି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କର ଅଧ୍ୟକ୍ଷତାରେ ହୋଇଥିବା ପ୍ରସ୍ତୁତି ବୈଠକଟି ଉର୍ମାସ ତରଫୁ 25 ଷ୍ଟଲ୍ ସାଙ୍ଗେ ବାକି ସରକାରୀ ବିଭାଗମାନଙ୍କ ତରଫୁ ଷ୍ଟଲ୍ ଖୋଲାଯିବାରକେ ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାରଙ୍କ ତରଫୁ ମୂଲ ହୋଇଥିବାର ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ଆଇବା କାଇଲ୍ନୁ ଜିଲ୍ଲାସ୍ତରନ ମୂଲ ହେବା। ଜିଲ୍ଲାପାଳମାନେ ଏତର ଶୁଭାରମ୍ଭ କରିବେ। ସେନ୍ତା ଆଇବା 19-21 ତକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତରଫୁ ଜିଲ୍ଲାସ୍ତରନ ପାଳନ ହେବା। 24-27 ତକ ବ୍ଲକ ଶିକ୍ଷା ଅଧିକାରୀ ଆଉ 26-27 ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ତରଫୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବା। ବାଲେଶ୍ୱର ମୟୂରଭଞ୍ଜ ଆର୍ ସୁନ୍ଦରଗଡ଼ ଜିଲ୍ଲାନ ଆଜି ବନ୍ୟା ବର୍ଷା ହୋଇକରି ବଢ଼ି ସ୍ଥିତି ହୋଇଥିବାରୁ ସ୍ୱତନ୍ତ୍ର ରିଲିଫ କମିଶନର ଡିକେ ସିଂହ ସମୀକ୍ଷା ବୈଠକ କରିଛନ୍। ତିନି ଜିଲ୍ଲାର ଜିଲ୍ଲାପାଳ ଭର୍ଚୁଆଲ ଜରିଏ ବୈଠକଟି ସାମିଲ ହୋଇଥିବାର ବେଲ୍କେ ତଲି ଅଞ୍ଚଳରେ ରହୁଥିବାର ଲୋକ ସୁରକ୍ଷିତ ଜାଗାକେ ନେବାର ଲାଗି ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍। ବଙ୍ଗୋପସାଗରନ ସୃଷ୍ଟି ହୋଇଥିବାର ଅବପାତ ପଶ୍ଚିମ ଉତ୍ତର ପଶ୍ଚିମ ଦିଗେ ଗତି କରୁଛି। ଇତାର ପ୍ରଭାବଥି ଆଇବାକେଲ ପଶ୍ଚିମ ଓଡ଼ିଶାର ସମ୍ବଲପୁର ସୁନ୍ଦରଗଡ଼ ଦେବଗଡ଼ ଝାରସୁଗୁଡ଼ା ଆର୍ ବରଗଡ଼ ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଜବର ବର୍ଷା ହୋଇପାରେ। ଇତାକେ ନେଇକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକେଲ ଭୁବନେଶ୍ୱରନ ଜନତା ମୈଦାନ ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ। ବିଶ୍ୱ ଦକ୍ଷତା ପ୍ରତିଯୋଗିତା 2024 ଓଡ଼ିଶାର ଅମରେଶ ଆର୍ ଅଖିଳଙ୍କର ସଫଳତା ଅଭିନନ୍ଦନ ଜଣାଲେ ମୁଖ୍ୟମନ୍ତ୍ରୀ ଆର୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପାଲିତ ହେଲା ପୈଗମ୍ବର ମହମ୍ମଦଙ୍କର ଜୟନ୍ତୀ ଇଦ୍ ଏ ମିଲାଦୁନ୍ ନବୀ। ଦେବଶିଳ୍ପୀ ବିଶ୍ୱକର୍ମାଙ୍କର ହେଲା ଆବାହନ ଆର୍ ପଶ୍ଚିମ ଓଡ଼ିଶାର ସମ୍ବଲପୁର ସୁନ୍ଦରଗଡ଼ ବରଗଡ଼ ଝାରସୁଗୁଡ଼ା ଆର୍ ଦେବଗଡ଼ ଜିଲ୍ଲାର କେତେ ଜାଗାନ ଆଇବାକେଲ ହୋଇପାରେ ଜବର ବର୍ଷା ସତର୍କ କରାଲା ପାଣିପାଗ ବିଭାଗ। ଆଜି ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।